वासुदेवाय श्रीमद्भागवतम दशम स्कंद अठावन अध्याय श्लोक सात प्रोथांग समागत्य कृताभिवादनः प्रोथांग समागत्य कृताभिवादनः तया द्विहार्दार्द्र दृशा विरंभितः आपृष्टवांस्तां कुशलं सहस्नुषां पितृस्वसारं परिपृष्टबन्धवः कृथां समागत्य कृताभिवादनः तया दिहार्दार्द्र दुषा विरम्भितः आपृष्टवांस्तां कुशलं सहस्नुषां पितृस्वसारं परिपृष्टबान्धवः क्रोधान् समागत्य कृताभिवादनः तयाद्विहार्दार्द्र दुषाभिरम्भितः आपृष्टवांस्तां कुशलं सहस्नुषां पितृस्वसारं परिपृष्टबान्धवः क्रोधां समागत्य कृताभिवादनः तया द्विहार्दार्द्र दुषाभिरम्भितः आपृष्टवांस्तां कुशलं सहस्नुषां पितृस्वसारं परिपृष्टबान्धवः क्रोधां समागत्य कृताभिवादनः तया द्विहार्दार्द्र दुषाभिरम्भितः आपृष्टवांस्तां कुशलं सहस्नुषां पितृस्वसारं परिपृष्टबान्धवः कृथां समागत्य कृथाभिवादन तया ध्यादार्दृशाभिरम्भिता आपृष्टवांस्तां कुशलं सहस्नुषां मित्रोसारं परिपुष्टबान्धव हरे कृष्ण भक्त सदानंद मातृवृंद आपमन गामर ए भागवत कथा को स्वागत जनाजी गामर ये हूँ इंद्रप्रस्थ लीला बर्तमान चलती इंद्रप्रस्थ लीला तेणु इंद्रप्रस्थर घटना आम श्रवण करवा गत काली आम कथक विश्राम देते तथेव सातकी पार्थी पूजितश्चा विवंदित निःसाद निश्च पूजिता परिपाषित किभली सातकी अन्य मान से भगवान भली पूजा करें आसन प्रदान कले यही भाव भगवान श्री उपवेशन करी समय कथा से समय वर्तमान भगवान ये देखिले कौन देखिले ନା ପୃଥାଂ ସମାଗତ୍ୟ କୃତାଭିବାଦନ। ପୃଥା ପାର୍ଥଙ୍କ ବିଷୟରେ ଶୁଣିଲେ ଆମେ ପାର୍ଥୀ ପାଞ୍ଚ ଜଣ ପୃଥାଙ୍କର ପୁତ୍ର ବା ତିନି ଜଣ ପୃଥାଙ୍କ ପୁତ୍ର ଏବଂ ଜଣେ ଦୁଇ ଜଣ ମାଧୁରୀଙ୍କ ପୁତ୍ର ସେମାନେ କିଭଳି ଭାବରେ ଭଗବାନଙ୍କୁ ସବୁ ପୂଜାପୂଜି କଲେ ଏସବୁ କଥା ବର୍ଣ୍ଣନା କରାଗଲା ପରେ ବର୍ତ୍ତମାନ ପୃଥାଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ପୃଥାଂ ସମାଗତ୍ୟ ସମ୍ୟକ ଆଗତ୍ୟ ଭଗବାନ ଦେଖିଲେ ଆଚାର୍ଯ୍ୟମାନେ କହୁଛନ୍ତି କୁନ୍ତୀ ଦେବୀ ଆସୁଥିଲେ ଭଗବାନ ପୂଜା କରିବା ପାଇଁ ବା ଭଗବାନଙ୍କୁ ସ୍ତୁତି କରିବେ ଯାହା ବି ହେଉ ଭଗବାନଙ୍କ ସହିତ ମିଶିବା ପାଇଁ ଆସୁଥିଲେ କିନ୍ତୁ ଭଗବାନ ଦେଖିଦେଲେ ତେଣୁ ଭଗବାନ ଆଉ ଅପେକ୍ଷା ନକରି ଭଗବାନ ଚାଲିଗଲେ। ପୃଥାଂ ସମାଗତ୍ୟ ସମ୍ୟକ ଆଗତ୍ୟ ଭଗବାନ ପୃଥାଙ୍କ ପାଖକୁ ଆସି ପହଞ୍ଚିଗଲେ ସମ୍ୟକ ଆଗତ୍ୟ। ଆଗତ୍ୟ ଶବ୍ଦରୁ ଜଣାପଡ଼ୁଛି ଯେ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ସେଇଠି ବସିଛନ୍ତି ସେଇଠି ରହିଛନ୍ତି ପିଲାକୁ ଦେଖୁଛନ୍ତି ସେ ଆଗତ୍ୟ ଯେ ଭଗବାନ ଆସୁଛନ୍ତି ସେଇଟା ଦେଖୁଛନ୍ତି ନହେଲେ କୁହା କଥା ପୃଥା ଭଗବାନ ଗଲେ ବୋଲି ସେଠିକି ଗଲେ କୁହାଗଲା ସେଇଟା କୁହାଯାଇ ଗଲାନି ଆସିଲେ ବୋଲି କୁହାଗଲା ଆଗତ୍ୟ ପୃଥାଙ୍କ ସମାଗତ୍ୟ। ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ତାଙ୍କର ପୋଜିସନ ନେଇଯାଇଛନ୍ତି ପ୍ରଥମ ପୃଥାଙ୍କ ପାଖରେ କ'ଣ ଯେଉଁ ରହିଛନ୍ତି କୁନ୍ତୀଦେବୀଙ୍କ ପାଖରେ ତେଣୁ ସେ ଦେଖୁଛନ୍ତି ଭଗବାନ ଆସୁଛନ୍ତି ତେଣୁ ଏଠି ବର୍ଣ୍ଣନା କଲେ ପୃଥାଂ ସମାଗତ୍ୟ ସମ୍ୟକ ରୂପରେ ଆସିଗଲେ ଭଗବାନ ତାଙ୍କ ପାଖକୁ ଏବଂ କୃତାଭିବାଦନ ଭଗବାନ ତାଙ୍କୁ ପୂଜା କଲେ ଅଭିବାଦନ କଲେ ଭଗବାନ କୁନ୍ତୀଦେବୀଙ୍କୁ ଅଭିବାଦନ କଲେ ଏବଂ ତୟା ଅତି ହାର୍ଦ୍ଦାର୍ଦ୍ର ଦୃଶାବିଳମ୍ବିତ। କୁନ୍ତୀଦେବୀଙ୍କର ମନର ଭାବନା କ'ଣ ଅତି ହାର୍ଦ୍ଦାର୍ଦ୍ର ଅତି ହାର୍ଦ୍ଦ ହୃଦୟ ସହିତ ଏ ପ୍ରେମଟା ହେଉଛି ହୃଦୟର ବସ୍ତୁ। ଯେମିତି ଆମେ ଚକ୍ଷୁର ଦେଖୁଛେ ଦର୍ଶନଟା ହେଉଛି ଚକ୍ଷୁର ଅର୍ଥ ବା ଚକ୍ଷୁର କାର୍ଯ୍ୟ ସେହିଭଳି ଭାବରେ ପ୍ରେମଟା ହେଉଛି ହୃଦୟର କାର୍ଯ୍ୟ। ହୃଦୟଟାରେ ପ୍ରେମ ରହିଛି ଆମେ ହୃଦୟରେ କାମ କ୍ରୋଧ ଲୋଭ ମୋହ ମଦ ମାଂସ ଏସବୁ ରହିଛି ହୃଦୟରେ ସବୁ ଅନର୍ଥ କରିକି ରହିଛି ଆମର ହୃଦୟରେ। କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କ ହୃଦୟରେ ସେସବୁ ନଥାଏ। ଆମକୁ ଯେଉଁ ଯେମିତି କହିଲେ ଆମର ଗୋପୀମାନେ କହିଲେ କ'ଣ କୁନ୍ତୀ ଯେଉଁ ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ସାଧୁମାନଙ୍କ ହୃଦୟ କିଭଳି ଭାବରେ ସାଧୁମାନଙ୍କ ହୃଦୟ ନିର୍ମଳ ନିର୍ମଳ ଥାଏ ବହୁତ ସୁନ୍ଦର ଶ୍ଳୋକ କହିଛନ୍ତି କିଭଳି ଭାବରେ ସାରଦୁ ଦାସ ଏ ସାଧୁ ଜାତ ସରସି ଯୋଦର ଶ୍ରୀମୁ ସାଦୃଶା ସୁରତ ନାଥ ତେ ଶୁଳ୍କ ଦାସିକା ବରଦ ନିଘ୍ନ ତୋ ନେହ କିଙ୍ଗଧ। ଶରଦ ଋତୁ ବର୍ତ୍ତମାନ ବର୍ଷା ଋତୁ ହେଲା ପରସ୍ପରକୁ ଟିକେ ଆସିବେ ବର୍ଷା ଋତୁ ବର୍ତ୍ତମାନ ହେଲା ବର୍ଷା ଋତୁରେ ଜଳ କିଭଳି ରହିଛି ମହାନଦୀରେ ଜଳ ଆମକୁ ସେଇଠି ଦେଖାଯାଉଛି ମହାନଦୀ ତଟରେ ଆମେ କଥା କହୁଛେ ଇଏ ଆମର ସୌଭାଗ୍ୟ। ମହାନଦୀ ଭାଗବତରେ ବର୍ଣ୍ଣନା କରେ ଦୁଇଥର ବର୍ଣ୍ଣନା କରାଯାଇଛି ଯେ କ'ଣ ନା ମହାନଦୀ କେବଳ ଜଳ ପାନ କରି ଜଣେ ଭଗବାନ ଭକ୍ତ ହୋଇଯିବେ ତେଣୁ ଯେ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ଭାଗବତ କଥା ଗଙ୍ଗା ନଦୀ ତଟରେ କହୁଛନ୍ତି ତେଣୁ ଆମକୁ ଗୁରୁଦେବ ସୁଯୋଗ ଦେଇଛନ୍ତି ମହାନଦୀ ତଟରେ ଆମେ ଭାଗବତ କଥା କହୁଛେ ତେଣୁ ଏଇଭଳି ଭାବରେ କଥା ତେଣୁ ଏ ଯେଉଁ ଗୋପୀ ଗୀତରେ କୁହାଯାଉଛି ଶରଦ ଦାସ ଶରଦ ଋତୁ ବର୍ତ୍ତମାନ ବର୍ଷା ଋତୁରେ ଆମେ ଦେଖୁଛେ କେମିତି ଜଳ ଗୋଳିଆ ହେଇକି ରହିଛି କିନ୍ତୁ ଯେତେବେଳେ ଶରତ ଋତୁ ଆସିଛି ବର୍ଷା ପରେ ଶରତ ଆସିବ ଭଗବାନଙ୍କ ବ୍ୟବସ୍ଥାରେ ବର୍ଷା ପରେ ଯେତେବେଳେ ଶରତ ଋତୁ ଆସିବ ସେତେବେଳେ ଜଳଟା ଆଉ ଏଭଳି ରହିବ ନାହିଁ ଗୋଳିଆ ରହିବ ନାହିଁ ସେଇଟା ପରିଷ୍କାର ହେଇଯିବ ସ୍ୱଚ୍ଛ ହେଇଯିବ। ପରାଶପ୍ରଭୁ ଗୋଟେ ମିନିଟ୍ ପରାଶପ୍ରଭୁ ଟିକେ ଫ୍ୟାନ୍ଟା ଦେଇଦେବେ ଫ୍ୟାନ୍ଟା ଶରତ ଋତୁ ଆସେ ଶରତ ଋତୁ ଆସିଗଲା ଶରତ ଋତୁରେ ଭଗବାନଙ୍କର ଅନେକ ଲୀଳା ହେଇଛି ବିଶେଷ ଭାବରେ ସବୁଠାରୁ ଶ୍ରେଷ୍ଠ ଲୀଳା ହେଉଛି ରାସ ଲୀଳା।
ଜୟ ଜୟ ଜ୍ୱଳ ରସ ସର୍ବରସ ସାର ପରକିଆ ଭାବେ ଯା ବ୍ରଜେତେ ପ୍ରଚାର। ଏ ଶରତ ଋତୁରେ ଭଗବାନଙ୍କ ସବୁଠାରୁ ଶ୍ରେଷ୍ଠର ଲୀଳା ହେଉଛି ରାସଲୀଳା ହୋଇଥିଲା। ସେହି ରାସଲୀଳାରେ ଯେତେବେଳେ ଭଗବାନ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ସେହି ସମୟରେ ଗୋପୀମାନେ ଏଇ ଗୋପୀ ଗୀତ ବର୍ଣ୍ଣନା କରିଛନ୍ତି, ତା ଦେହରେ ଏହି ଶ୍ଳୋକଟି ରହିଛି। ଶରତ ଦାସେ ସାଧୁ ଦାସ ସତ, ଶରତ ଋତୁରେ ଯେଉଁ ଜଳ ସ୍ୱଚ୍ଛ ହୋଇଯାଏ ସେହିଭଳି ଭାବରେ ସାଧୁର ମନ ମଧ୍ୟ ସେହିଭଳି ଭାବେ ନିର୍ମଳ, ହୃଦୟ ମଧ୍ୟ ସେହିଭଳି ଭାବେ ନିର୍ମଳ। ସାଧୁ ଯାହା ସତ୍ ସରସୀ ଯେଉଁ ଧର ଶ୍ରୀମୁ ସାଧୁ ସା ସରସୀ ଯେଉଁ ଉଦର ଶ୍ରୀମୁସା, ଯେଉଁ ଯେମିତି ପଦ୍ମର ଉଦର ରହିଛି କେତେ ସୁନ୍ଦର ଦେଖାଯାଉଛି, ସେହିଭଳି ଭାବରେ ସାଧୁଙ୍କ ହୃଦୟକୁ ବର୍ଣ୍ଣନା କରାଯାଇଛି। ଏତେ ସ୍ୱଚ୍ଛ ଏତେ ସୁନ୍ଦର, କାରଣ ସେଥିରେ କୌଣସି ନଥାଏ ଅନର୍ଥ କିଛି ନଥାଏ। ସାଧାରଣତଃ ସମସ୍ତଙ୍କ ମନରେ ହୃଦୟରେ ସବୁ ରହିଛି କାମ କ୍ରୋଧ ଲୋଭ ମୋହ ମଦ ଆଶ୍ଚର୍ଯ୍ୟ, ଏସବୁ ଥିବାରୁ ଆମେ ଭଗବାନଙ୍କ ବିଷୟରେ ଜାଣିପାରୁନାହିଁ, ଭଗବାନଙ୍କ ପ୍ରେମ ଆସୁନାହିଁ, ଭଗବାନଙ୍କୁ ଆମର ଏ କାମ ସବୁ ଉଦ୍ରେକ ହେଉଛି, ଗୋଟିଏ ପରେ ଗୋଟିଏ କାମ ଉଦ୍ରେକ ହେଉଛି। କିନ୍ତୁ ଯେଉଁମାନେ ଶୁଦ୍ଧ ଭକ୍ତ ଭଗବାନଙ୍କର ତାଙ୍କ ହୃଦୟରେ ଏସବୁ ନଥାଏ। ସେ କ'ଣ ଯେଉଁ ରହିଛି ସାଧୁଙ୍କର ଉତ୍ତ ହେଉଛି ଏଭଳି ଭାବରେ ପଦ୍ମ ଭଳି, ପଦ୍ମର ଯେଉଁ ରହିଛି ଉଦର ରହିଛି ତା ଗର୍ଭ ଭଳି ସେହିଭଳି ଭାବେ ସ୍ୱଚ୍ଛ ସୁନ୍ଦର ସାଧୁଙ୍କ ହୃଦୟ, କାରଣ ସେଠି କୃଷ୍ଣ ପ୍ରେମ ଜାଗ୍ରତ ହେଇଛି, କୃଷ୍ଣ ପ୍ରେମ ରହିଛି ସେଠି। ଆମ ସମୟ ଆମର ମହାପ୍ରଭୁଙ୍କ ଲୀଳା ଯେତେବେଳେ ଚାଲିଥିଲା ସେହି ସମୟରେ କଥାଟି କୁହାଯାଇଛି, ମହାପ୍ରଭୁ ଯେଉଁ ରାଇଶଙ୍କରେ ଯାଇଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଗୃହକୁ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ କ'ଣ ନିମନ୍ତ୍ରଣ କରିଛନ୍ତି, ସବୁ ବହୁତ ପ୍ରକାର ପ୍ରସାଦ ତିଆରି କରିଛନ୍ତି, ବହୁତ ପ୍ରକାର ଭୋଗ ତିଆରି କରିଛନ୍ତି। ବର୍ଣ୍ଣନା କରାଯାଇଛି ସେ ଯେତିକି ସମୟରେ ସେଠି କଲେ ଶହେ ପାକ ହେଲେ ମଧ୍ୟ ସେଠି କରିପାରିବେ ନାହିଁ ଏତିକି ସମୟ ଭିତରେ। କିନ୍ତୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କ ପତ୍ନୀ ମିଶିକିରି ବହୁତ ପ୍ରକାର ରୋଷେଇ କରିଦେଇଥିଲେ। ତେଣୁ ସକାଳୁ ସକାଳୁ ରୋଷେଇ ହେଉଛି, ତାଙ୍କର ଯେଉଁ ରହିଛନ୍ତି ତାଙ୍କର କନ୍ୟା ଷାଠି କନ୍ୟା ଯେଉଁ ରହିଛନ୍ତି ତାଙ୍କର କ'ଣ କନ୍ୟାର ସ୍ୱାମୀ ହେଉଛନ୍ତି ଅମୋଘ, ଅମୋଘ ସେ ଘରେ ରହିପାରୁନି ଏତେ ବାସ ହେଉଛି, କେତେ କ'ଣ ପ୍ରକାର ବାସରେ କମ୍ପି ଯାଉଛି ତା'ର ଭଟ୍ଟାଚାର୍ଯ୍ୟ। ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି ଆମର ଯେଉଁ ରହିଛି ଶ୍ୱେତଗଙ୍ଗା, ଶ୍ୱେତଗଙ୍ଗା ନିକଟରେ ତାଙ୍କ ସ୍ଥାନ ରହିଛି ତାଙ୍କ ଗୃହ, ସେଇଠି ସବୁ କଥା ଚାଲିଥିଲା। ଏବଂ ଏଇଭଳି ଭାବରେ ଅମୋଘ ଭଗବାନ ପ୍ରତି ବିଦ୍ୱେଷ ଥିଲା, ହୃଦୟରେ ତାଙ୍କର ପ୍ରେମ ନଥିଲା, କାମ କ୍ରୋଧ ଲୋଭ ମୋହ ଏସବୁ ଥିଲା। ତେଣୁ ସେ ଚିନ୍ତା କରି କେତେ ହେଉଛି କେତେ ପ୍ରକାର ବାସ ହେଉଛି କାହିଁରେ କ'ଣ ହେଉଛି, ତେଣୁ ମହାପ୍ରଭୁ ଆସିଲେ। ଏ ଗୋଟେ ଲୀଳା ଭଗବାନଙ୍କର ଆମମାନଙ୍କ ପାଇଁ ଶିକ୍ଷା ସବୁ ରହିଛି ଏଇଟା। ତେଣୁ ଯେତେବେଳେ ଆସିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଜାଣିଛନ୍ତି ତାଙ୍କର ଜାମାତା ବିଷୟରେ, ସେ ଭଗବାନଙ୍କ ବିଦ୍ୱେଷୀ, ତେଣୁ ସେ ସବୁ ପ୍ରକାର ଭଗବାନ ପାଇଁ ସବୁ ବ୍ୟବସ୍ଥା କରିକିରି ବିରାଟ ବିରାଟ କଦଳୀ ପତ୍ର ଆଣିକିରି ସବୁ ବହୁତ ପ୍ରକାର ସୁନ୍ଦର ଭାବରେ ବର୍ଣ୍ଣନା କରିଛି, ତା ମଧ୍ୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ କରିକିରି ସେ ସାମ୍ନାରେ ବସିଛନ୍ତି, ସାମ୍ନାରେ ବସିଛନ୍ତି, ବାଡ଼ି ଧରିକି ବସିଛନ୍ତି, କାରଣ ତାଙ୍କ ଜାମାତାକୁ ଜାଣିଛନ୍ତି ସିଏ। ତେଣୁ ମହାପ୍ରଭୁ ଯେତେବେଳେ ଦେଖିଲେ ସେ କହିଲେ ଏ ଭଗବାନ ପାଇଁ ଲାଗିଛି ଭୋଗ ଲାଗିଛି ନା ନା ଇଏ ଆପଣଙ୍କ ପାଇଁ ଲାଗିଛି, ଇଏ ଆପଣଙ୍କ ପାଇଁ ଲାଗିଛି, ତୁଳସୀ ପତ୍ରଟା ପଡ଼ିଛି ତା ଦେହରେ, ନା ଏତେ ଖାଦ୍ୟ ମୁଁ ଖାଇବି, ମୋ ସାର୍ବ ଭଟ୍ଟାଚାର୍ଯ୍ୟ କହୁଛନ୍ତି ପ୍ରଭୁ ଆପଣ ବେଶୀ କିଛି ଖାଆନ୍ତି ନାହିଁ, ଆପଣ ଚୈତନ୍ୟ ଚର୍ଦ୍ଧା ମଧ୍ୟ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଆପଣ ଯେଉଁ ଜଗନ୍ନାଥ ରୂପରେ ଆପଣ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି କ'ଣ ପୁରୀ ଜଗନ୍ନାଥ ମନ୍ଦିରରେ 52 ବାହାର ଆପଣ ଖାଦ୍ୟ ଗ୍ରହଣ କରନ୍ତି, 52 ବାହାର ପ୍ରତି ବାହାରରେ 100 ବାହାର ଖାଦ୍ୟ ଦିଆଯାଏ ଆପଣଙ୍କୁ, ତେଣୁ ଇଏ ଆପଣଙ୍କର କିଛି ନୁହଁ, ତେଣୁ ଆପଣ ଖାଦ୍ୟ ଗ୍ରହଣ କରନ୍ତି। ଏଇଭଳି ଭାବରେ କହିକିରି ସାମ୍ନାରେ ବସିଛନ୍ତି, ସେହି ସମୟରେ ଇଏ ଖାଲି ଉଣ୍ଡୁଛି, ଏ ଅମଘ ଉଣ୍ଡୁଛି, କେତେବେଳେ ସୁବିଧା ମୁଁ ଦେଖି କ'ଣ ସବୁ ଖାଇବା ରୋଷେଇ ହେଇଛି, କ'ଣ ସବୁ ରୋଷେଇ ହେଇଛି, କ'ଣ ସବୁ ଦିଆଯାଉଛି ଖାଇବା ପାଇଁ, ଏଇଭଳି ଭାବରେ ସେ ଚାହିଁ ସୁଯୋଗ ପାଇନଥିଲେ। କିନ୍ତୁ ଗୋଟେ ଦେଖିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏ ଭଗବାନ ଯେଉଁ ଭୋଗ ଲାଗେ ଇଏ ହେଉଛି ବିଧି,
ଭଗବାନ ଯେତେବେଳେ ଭୋଗ ଲାଗିବ, ଯେତେବେଳେ ଭୋଗ ଲାଗିସାରିଲା ପରେ ପୁଣି ଥରେ ପଚାରିବେ, ପ୍ରଭୁ ଆଉ କ'ଣ ଲାଗିବ, ଆଉ କ'ଣ ଲାଗିବ, ଦ୍ୱିତୀୟ ଥର ଯାଇ ପଚାରିବେ। ହେ ସାରମ ଭଟ୍ଟାଚାର୍ଯ୍ୟ ମଧ୍ୟ ଯାଇ ପଚାରିଲେ, ପ୍ରଭୁ ଦେଖିଲେ, ପଚାରିବା ଦରକାର ନାହିଁ, ଦେଖିଲେ ସରିଲାଣି କ'ଣ କ'ଣ ଆଇଟମ୍ ସରିଲାଣି, ସେମାନେ ପୁଣି ଆଣି ଇଏ କରୁଛନ୍ତି, ଭର୍ତ୍ତି କରିଦେଉଛନ୍ତି। ଏଇ ସୁଯୋଗ ମିଳିଲା ଆମକୁ, ସେ ଯାଇ ଉଣ୍ଡିଦେଲେ, ଦେଖିଲେ ଆରେ ସନ୍ନ୍ୟାସୀ ଏତେ ଖାଦ୍ୟ ଗ୍ରହଣ କରୁଛି, ଏ ସନ୍ନ୍ୟାସୀ ଜଣକ ଏଇଭଳି ଭାବରେ କହିଦେଲେ କହିଦେଲେ ଯେତେବେଳେ ମହାପ୍ରଭୁ ହସିଦେଲେ, ମହାପ୍ରଭୁ ତାଙ୍କ ପ୍ରତି ଯେଉଁ ଇଏ ହୁଏ ଅପରାଧ ଗ୍ରହଣ କରନ୍ତି ନାହିଁ, ଏ ଭଗବାନଙ୍କର କୃପା, ଏ ଭଗବାନଙ୍କର ମହାନତା, କିନ୍ତୁ ଏଇଟାକୁ ଶୁଣିଦେଲେ ସାରବମ ଭଟ୍ଟାଚାର୍ଯ୍ୟ, ତେଣୁ ବାଡ଼ି ଧରି ଗୋଡ଼େଇଲେ ତାକୁ ବାଡ଼ିବା ପାଇଁ। କିନ୍ତୁ ସେ ପଳେଇଗଲା, ପଳେଇଗଲା ଯେତେବେଳେ ତା ଘରେ ଆସିକରି ସାର ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ମୁଁ ଆପଣଙ୍କୁ ଡାକିଲି ଆପଣ ନିନ୍ଦା କରିବା ପାଇଁ, ପ୍ରଭୁ ମୋତେ କ୍ଷମା କରନ୍ତୁ। ଏଇଭଳି ଭାବରେ କହିଲେ ସାର ମହାପ୍ରଭୁ କିଛି କହିଲେ ନାହିଁ, କହିଲେ କିଛି ବ୍ୟସ୍ତ ହେବା ଦରକାର ନାହିଁ, ଛୋଟ ପିଲା ସେ ଜାଣିନାହିଁ। ଏଇଭଳି ଭାବେ ଭଗବାନ ଖାଦ୍ୟ ଗ୍ରହଣ କଲେ, ଖାଦ୍ୟ ଗ୍ରହଣ କରିକି ତାପରେ ହାତ ଫାତ ଧୋଇ ସାରିଲା ପରେ ଗଲେ ତାଙ୍କର, ସେ ରହୁଥିଲେ ଯେଉଁ ରହିଛନ୍ତି ଆମର ଗମ୍ଭୀରା ମଠ, ସେଇ ପାଖରେ ଅଳ୍ପ ବାଟ ବାଲିସାହି ରାସ୍ତାରେ ଅଳ୍ପ ବାଟ ପଡ଼ିଲେ, ଟିକିଏ ଆଗକୁ ଗଲେ ଜଗନ୍ନାଥ ମନ୍ଦିର ଟିକିଏ ଆଗକୁ ଗଲେ ପଡ଼ିବ ତାଙ୍କର ବାମ ପଟେ, ମା ଯେଉଁ ରହିଛି ରାଧାକାନ୍ତ ମଠ ସେଇଠି ରହୁଥିଲେ, ସେଇଟା ହେଉଛି ରହୁଥିଲେ। ତେଣୁ ମହାପ୍ରଭୁ ଚାଲିଗଲେ, କିନ୍ତୁ ଇଏ ସାରବମ ଭଟ୍ଟାଚାର୍ଯ୍ୟ ଆଉ ତାଙ୍କ ପତ୍ନୀ ଆଉ ଖାଦ୍ୟ ଗ୍ରହଣ କଲେ ନାହିଁ, ଖାଦ୍ୟ ଗ୍ରହଣ କଲେ ନାହିଁ। କହିଲେ ସେ ଷାଠିଏ ପଚାଶ ରାଣ୍ଡ ହଉ, କିନ୍ତୁ ସେ ମରୁ, ଅମକ ମରୁ, ଏଇଭଳି ଭାବରେ କହିଲେ ସାରବମ ଭଟ୍ଟାଚାର୍ଯ୍ୟ। ତେଣୁ ସାରବ ଅମକ ଚାଲିଗଲା ସିନା, କିନ୍ତୁ ତାଙ୍କୁ ହଇଜା ରୋଗ ଆରମ୍ଭ ହୋଇଗଲା, ହଇଜା ରୋଗ ଆରମ୍ଭ ହୋଇଗଲା। ମହାପ୍ରଭୁ ଏଠି ତାଙ୍କର ଇଏ ଆଶ୍ରମକୁ ଆସିକରି, ତାଙ୍କର ମନ୍ଦିରକୁ ଆସିକରି ସେ ଖବର ନେଉଛନ୍ତି କ'ଣ ହେଲା ଘଟଣା, କ'ଣ ହେଲା ଘଟଣା। ସାରବ ଭଟ୍ଟାଚାର୍ଯ୍ୟ ଆଉ ତାଙ୍କ ପତ୍ନୀ ଖାଦ୍ୟ ଗ୍ରହଣ କଲେ ନାହିଁ। ଏଇଭଳି ଭାବରେ ତା ପରଦିନ ସେ ଖବର ପାଇଲେ ତାକୁ ବିଶୁଚିକା ରୋଗ ହୋଇଯାଇଛି ଅମକକୁ। ତେଣୁ ମହାପ୍ରଭୁ ଆସିଲେ, ତାଙ୍କୁ କୃପା କରିବା ପାଇଁ ଆସିଲେ ମହାପ୍ରଭୁ। ତାଙ୍କ ପ୍ରତି ଆମେ ଅପରାଧ କଲେ ମଧ୍ୟ ଭଗବାନ ସେଇଟା ଗ୍ରହଣ କରନ୍ତି ନାହିଁ। ତେଣୁ ସେଇଠି ଏ କଥାଟି ଆସୁଛି, ସେ କହୁଛନ୍ତି ମହାପ୍ରଭୁ ଆସିକରି ତାର ବକ୍ଷ ଦେଶରେ ହାତ ଦେଇକରି ତାଙ୍କର ହସ୍ତ ପଦ୍ମକୁ ସ୍ଥାପନ କରି ଏ କଥା କହିଲେ, ସହଜେ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ। ଏସବୁ ସହଜ ବ୍ରାହ୍ମଣ ହୃଦୟ ହେଉଛି ନିର୍ମଳ, ବ୍ରାହ୍ମଣ କହିଲେ ଏସବୁ ରହିଛି ଗୁଣ, ସବୁ ରହିବା କଥା, ସମ ଦମ ତପ ଶୌଚ ଇତ୍ୟାଦି ସବୁ ରହିବା କଥା, ବ୍ରାହ୍ମଣ ହୃଦୟଟା ନିର୍ମଳ ହେବା କଥା ଭଗବାନ ସେଠି କ'ଣ କୃଷ୍ଣର ବସତି ଏଇ ସ୍ଥାନ ହଏ, ଭଗବାନଙ୍କ କେଉଁଠି ବସିବେ, ଯେଉଁଠି କାମ କ୍ରୋଧ ଲୋଭ ସବୁ ରହିଛି ସେଠି ଭଗବାନ ବସିବେ, ଯେଉଁଠି ନିର୍ମଳ ହୃଦୟ ରହିଛି ସେଠି ଭଗବାନ ଇଏ କରିବେ, ଭଗବାନ ରହିବେ। ତେଣୁ କହିଲା ସହଜେ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ, ମାସାର୍ଯ୍ୟ ଚାଣ୍ଡଳ କିନା ଏହା ବସାଇଲା। ଏ ମାତ୍ସର୍ଯ୍ୟ ଭଗବାନ ସେ ମାତ୍ସର୍ଯ୍ୟ କରୁଥିଲା ବା ଈର୍ଷା କରୁଥିଲା, ସମସ୍ତେ ଆମେ ଭୌତିକ ଜଗତରେ କାହିଁକି ଆମେ ଆସିଛେ, ନା ଭଗବାନଙ୍କୁ ଈର୍ଷା କରୁଥିବାର ଆମେ ଏଇ ଭୌତିକ ଜଗତରେ ଆମ ପତନ ହେଇଛି। ଭଗବାନଙ୍କୁ ଈର୍ଷା, ଭଗବାନ କାହିଁକି ଈର୍ଷା କରୁଛେ କିଏ କହିପାରିବେ, ମୁଁ ତ କହିକି ଚାଲିଯିବି, କିନ୍ତୁ ଆପଣମାନେ ଟିକେ ଅଂଶଗ୍ରହଣ କରିବେ ନା କାହିଁକି। ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ଚାହୁଁଛୁ, ଆମେ ମଧ୍ୟ ଭଗବାନଙ୍କ ଅଂଶ, ଆମେ ମଧ୍ୟ ଚାହୁଁଛୁ ଉପଭୋଗ କରିବା ପାଇଁ, ତେଣୁ ଆମେ ଈର୍ଷା କରୁଛୁ, କାହିଁକି ସିଏ ଉପଭୋଗ କରୁଛନ୍ତି ଆମେ କାହିଁକି କରିବା ନାହିଁ, କିନ୍ତୁ ଆମେ ଜାଣିପାରୁନି ଯେ ଆମର ଉପଭୋଗ କରିବାର କ୍ଷମତା ନାହିଁ, ତେଣୁକରି ଭଗବାନ ଆମକୁ ବହୁତ ଜଗତକୁ ପଠେଇଛନ୍ତି, ମାୟା ଜଗତକୁ ପଠେଇଛନ୍ତି। ତେଣୁ ସମସ୍ତଙ୍କର ଈର୍ଷା ରହିଛି, ମାତ୍ସର୍ଯ୍ୟ ରହିଛି, ତେଣୁ ମହାପ୍ରଭୁ ସେଇଟା କହିଲେ ଇଏ ସହଜ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ ମାତ୍ସର୍ଯ୍ୟ ଚାଣ୍ଡାଳ କିଣା ଇଏ ହେବ ସାରିଲା, କୃଷ୍ଣର ବସତି ଯୋଗ୍ୟ ବସତି ସ୍ଥାନ ଇଏ ହଏ, ବ୍ରାହ୍ମଣ ହୃଦୟରେ ଭଗବାନ ରହିବା କଥା, କାରଣ ବ୍ରାହ୍ମଣ ହୃଦୟ କହିଲେ ସ୍ୱଚ୍ଛ ନିର୍ମଳ ରହିବା କଥା, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ରହିଛି, ଏ ଷଡ଼ରିପୁ ରହିଛି, ଷଡ଼ରିପୁ ରହିଛି। ତେଣୁ ଭଗବାନ ଯେଉଁ ଆସୁଛନ୍ତି, ଭଗବାନ କୃଷ୍ଣ ଯେଉଁ ଆସୁଛନ୍ତି ଦେବୀଙ୍କ ଗର୍ଭରେ, ତା ପୂର୍ବରୁ ଏଇ ଛଅଟି ଯେଉଁ ସନ୍ତାନକୁ କଂସ ହତ୍ୟା କରିଛନ୍ତି, ଏ ଆଚାର୍ଯ୍ୟ ଟୀକାରେ କଥା କହିଛନ୍ତି, ଏ ଛଅଟି ପୁତ୍ର ଏମାନେ ଷଡ଼ ଗର୍ଭ ଷଡ଼ ଅସୁର ଏମାନେ ଏମାନେ ହେଉଛନ୍ତି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ। ଏମାନେ ଯେତେବେଳେ ନିଧନ ହେବେ ସେତେବେଳେ ଭଗବାନ ଆବିର୍ଭାବ ହେବେ। ଏଇ ଯେଉଁ ଶ୍ଳୋକଟି ଅଛନ୍ତି ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଯେତେବେଳେ କହୁଛନ୍ତି ଯେଉଁ ଯୋଗ ମାୟାକୁ କହିଛନ୍ତି ଦେବକିଆ ଜଠର ଗର୍ଭଂ ସେ ସାକ୍ଷଂ ଧାମ୍ମାକମ୍ ତତ୍ ସନ୍ନିକୃଷ୍ଟ ରୋହିଣିଆ ଉଦର ସନ୍ନିବେଶୟ। ଦେବୀ ଏହିଭଳି ଭାବରେ ଛଅଟି ପୁତ୍ରଙ୍କୁ ହତ୍ୟା କଲା ପରେ ସପ୍ତମ ପୁତ୍ର ସନ୍ତାନ ରୂପରେ ଭଗବାନ ବଳରାମ ଆସିଲେ। ବଳରାମଙ୍କ ଆବିର୍ଭାବ ତିଥି ପାଖରେ ଆସିଗଲା, ନିକଟ ଆସିଗଲା। ଆମେ ଶୁଣିବା ଭଗବାନ ବଳରାମଙ୍କ କଥା ଏବଂ ତାପରେ ଭଗବାନ ଆସିବା ପୂର୍ବରୁ ପଠେଇଲେ ବଳରାମ ଯେତେବେଳେ ଦେବୀ ଗର୍ଭରେ ଆସିଲେ ସେତେବେଳେ କହିଲେ ଯୋଗମାୟା କହିଲେ ଦେବୀ ତୁମେ ଯାଅ ଦେବକୀର ଗର୍ଭରେ ଯେଉଁ ଧାମ ରହିଛନ୍ତି ଗର୍ଭ ରହିଛନ୍ତି ସେ ହେଉଛନ୍ତି ମୋର ଧାମ ଶେଷ ସେ ହେଉଛନ୍ତି ଶେଷ ତାଙ୍କୁ ତାଙ୍କର ଗର୍ଭରୁ କ'ଣ ସନ୍ନିକୃଷ୍ୟ ଆକର୍ଷଣ କରିକିରି ନେଇକିରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ଏଇ ଶୋକର ଭାଷାରେ ପ୍ରଭୁପାଦ ମହାରାଜ ଏ କଥାଟି କହିଛନ୍ତି। ଏ ଛଅଟି ପୁତ୍ର ଯେଉଁ କଂସ ହତ୍ୟା କଲେ ଏମାନେ ହେଉଛନ୍ତି ଷଡ଼ ଅସୁର କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ। ତେଣୁ ଦେବକୀ ଯେଉଁ ଭାବ କଂସକୁ ଭୟ କରୁଥିଲେ ଏଇଟା ହେଉଛି ଏଇଭଳି ଭାବରେ ମ୍ୟାଟେରିଆଲ ଆସୋସିଏସନ୍। ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ଭାବରେ ଭାଷ୍ୟ ଦେଇଛନ୍ତି ସେଥିରେ ସିମ୍ବଲିକାଲି ମଦର ଦେବକୀ ଇଜ୍ କନଷ୍ଟାଣ୍ଟ ଫିୟର ଅଫ୍ କଂସ ୱାଜ୍ ପ୍ୟୁରିଫାଇଂ ହର। ଛଅଟି ପୁତ୍ରକୁ ଯେଉଁ ହତ୍ୟା କଲା ଦେବକୀଙ୍କ କିପରି ଭାବରେ କ'ଣ ଭୟ ନଥିଲା କଂସ ପ୍ରତି କେତେ ଭୟ ନଥିଲା। ଗୋଟି ଗୋଟି ପୁତ୍ର ହତ୍ୟା ହେଉଛନ୍ତି ଏହିଭଳି ଭାବେ ଛଅ ପୁତ୍ର ହତ୍ୟା ହେଇଛନ୍ତି କଂସ ହତ୍ୟା କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ସିମ୍ବଲିକାଲି ମଦର ଦେବକୀ ଇଜ୍ କନଷ୍ଟାଣ୍ଟ ଫିୟର ଅଫ୍ କଂସ ୱାଜ୍ ପ୍ୟୁରିଫାଇଂ ହର। ଏହା ଦ୍ୱାରା ଦେବକୀ କ'ଣ ଶୁଦ୍ଧ ହେଉଥିଲେ। ଦେବକୀ ହେଉଛନ୍ତି ଭଗବାନଙ୍କର ମା, କିନ୍ତୁ ଇଏ ଆମ ପାଇଁ ଶିକ୍ଷା ପ୍ୟୁରିଫାଇଂ ହର୍ ଏ ପିଓର ଡିଭୋଟି ସୁଡ୍ ଅଲୱେଜ୍ ଫିୟର ମ୍ୟାଟେରିଆଲ ଆସୋସିଏସନ୍। ଏଣୁ ଶୁଦ୍ଧ ଭକ୍ତ ସବୁବେଳେ ଏ ଯେଉଁ ଭୌତିକ ଯେଉଁ ସଂସ୍ପର୍ଶ ରହିଛି ୟାକୁ ଭୟ କରିବା କଥା ସୁଡ୍ ଅଲୱେଜ୍ ଫିୟର ମ୍ୟାଟେରିଆଲ ଆସୋସିଏସନ୍ ଆଣ୍ଡ ଇନ୍ ଦିସ୍ ୱେ ଅଲ୍ ଦି ଅସୁରାଜ ଅଫ୍ ମ୍ୟାଟେରିଆଲ ଆସୋସିଏସନ୍ ୱିଲ୍ ବି କିଲ୍ଡ। ଏହିଭଳି ଭାବରେ ଏଇ ଯେଉଁ ମ୍ୟାଟେରିଆଲ ଭୌତିକ ସଂସ୍ପର୍ଶରୁ ଯେଉଁ ବିଭିନ୍ନ ପ୍ରକାର ଅସୁର ସବୁ ଯାହା ଦେଉଛନ୍ତି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ଏମାନେ ମୃତ୍ୟୁବରଣ କରିବେ। ଆଜ୍ ଦ ଷଡ଼ ଷଡ଼ ଗର୍ଭ ଅସୁର ୱେ ଆର୍ କିଲ୍ଡ ବାଇ କଂସ। ଯେଉଁଭଳି ଭାବରେ କଂସ ତାଙ୍କର ଛଅ ପୁତ୍ରକୁ ହତ୍ୟା କରିଥିଲେ। ମରିଚି ଇଜ୍ ଆନ୍ ଇନକାର୍ନେସନ୍ ଅଫ୍ ମାଇଣ୍ଡ। ଏମାନେ ପ୍ରକୃତରେ ମରିଚିଙ୍କର ପୁତ୍ର, ମରିଚି ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର ମରିଚି। ତେଣୁ ଏମାନେ ମରିଚି ଆର୍ ସିକ୍ସ ସନ୍ସ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ। ମରିଚି ହେଉଛି ବ୍ରହ୍ମାଙ୍କର ମନରୁ ଜାତ ହେଇଛନ୍ତି। ଆମର ମନରେ ଏସବୁ ରହିଛି କାମ କ୍ରୋଧ ସବୁ ରହିଛି। ତେଣୁ ଏଇସବୁ ରହିଛି ସେ କଥା କହିଲେ ମହାପ୍ରଭୁ କହିଲେ ମାତ୍ସର୍ଯ୍ୟ ଚାଣ୍ଡଳ କେନ ଇହା ବସାଇଲା। ଇଏ ଯେଉଁ ଏତେ ପରମ ପବିତ୍ର ସ୍ଥାନ କେନ ଅପବିତ୍ର କହିଲା। ଏଭଳି ଭାବରେ କହିକି ଭଗବାନ ଯେତେବେଳେ ତାଙ୍କର ବକ୍ଷ ଦେଶରେ ହସ୍ତସ୍ପର୍ଶ କରିଛନ୍ତି ସେହି ସମୟରେ ଅମଘର ସବୁ ଅନର୍ଥ ଚାଲିଗଲା। ତେଣୁ ସେ ଭଗବାନଙ୍କର ନାମ କୀର୍ତ୍ତନ କଲା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ହରେ ହରେ। ଏଇଭଳି ଭାବରେ ଗୋଟେ ଲୀଳା ହେଇଥିଲା ମହାପ୍ରଭୁଙ୍କର। ତେଣୁ ଯାହା ହୃଦୟରେ ଏଇସବୁ ଅନର୍ଥ ଚାଲିଯାଇଛି ଅନର୍ଥ ଉପସଙ୍ଗ ସାକ୍ଷାତ ଏହିସବୁ ଅନର୍ଥ ଯେଉଁ ରହିଛି ଏ ନଷ୍ଟ ପ୍ରାୟ ଅଭଦ୍ରେଶୁ ଅନର୍ଥ କେମିତି ଯିବ ନା ନିତ୍ୟ ଭାଗବତ ସେବା ପ୍ରତିଦିନ ଆମେ ଭାଗବତ ସେବା କରିବା ଏହା ଦ୍ୱାରା ଆମର ଏସବୁ ତଦା ରଜସ୍ତମ ଭାବା କାମ ଲୋଭା ଦେଶ ଦେ ଚେତେ ଅଧିକାରଣାବିଧ୍ୱଂ ସ୍ଥିତଂ ସତ୍ୟ ପ୍ରସିଦ୍ଧି। କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ କେମିତି ଦୂରୀଭୂତ ହେବ ନାଇଁ ଭଗବାନ କଥା ଶ୍ରବଣରେ। ଭଗବାନ କଥା ଶ୍ରବଣରେ ଯେ କେବଳ ଆନନ୍ଦ ଅଛି ତା ନୁହଁ, ଆମର ରୋଗ ଏଇଟା ଔଷଧ ମଧ୍ୟ, ଏଇଟା ଔଷଧ ଆମର ଭବ ରୋଗକୁ ଦୂର କରିବ। ଭବୌଷଧା ଚତ୍ର ମନ ବିରାମାତ ଏ ଭବ ରୋଗର ଔଷଧ ଏଇଟା। ଏବଂ ଶୁଣିଲା ମାନେ
ଆନନ୍ଦ କର୍ଣ୍ଣକୁ ଏବଂ ହୃଦୟକୁ ବହୁତ ଆନନ୍ଦ ପ୍ରଦାନ କରିବ। କେବଳ ଯେ ଆନନ୍ଦ ପ୍ରଦାନ କରିବ ତା ନୁହଁ, ଆମର ଭବ ରୋଗକୁ ମଧ୍ୟ ଦୂର କରିବ। ତେଣୁ ଏଇ ଯେଉଁ ରହିଛି କ'ଣ, କୁନ୍ତୀଦେବୀଙ୍କ ହୃଦୟରେ ପ୍ରେମ ରହିଛି, ଭଗବାନଙ୍କ ପ୍ରତି ପ୍ରେମ ରହିଛି। ତେଣୁ ଏଇ ଶବ୍ଦଟି ଆସିଲା, କୁହାଯାଉଛି ପୃଥା ସମାଗତ୍ୟ, ପୃଥା ବା କୁନ୍ତୀଦେବୀଙ୍କ ପାଖକୁ ସେ ଆସିକରି କୃତାଭିବାଦନ, ତାଙ୍କୁ ପ୍ରଣାମ କଲେ। ଭଗବାନ ପିଉସୀ ହେବେ, ପିଉସୀକୁ ପ୍ରଣାମ ଅଭିବାଦନ କଲେ, କୃତ ଅଭିବାଦନ। ତୟା ଅତି ହାଦ, ତୟା କହିଲେ କୁନ୍ତୀଦେବୀଙ୍କ ଦ୍ୱାରା, ତୟା ତୟା ଅତି ହାଦ୍ର, ତାଙ୍କ ହୃଦୟ ଆର୍ଦ୍ର ହୋଇଗଲା, ଆର୍ଦ୍ର ହୋଇଗଲା ଭଗବାନଙ୍କୁ ପ୍ରେମ। ପ୍ରେମର ପୁଣି ବିଭିନ୍ନ ସ୍ତର ରହିଛି, ଆମେ ତ ପ୍ରେମ ସ୍ତରଟା କ'ଣ ଜାଣିନା, ଆଉ କ'ଣ କହିବା। ପ୍ରେମର ଉର୍ଦ୍ଧ୍ୱରେ ଆହୁରି ବହୁତ ସ୍ତର ରହିଛି। ପ୍ରେମର ଉର୍ଦ୍ଧ୍ୱରେ କ'ଣ କ'ଣ ଅଛି କି କହିପାରିବେ? ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ତାହାର ଉର୍ଦ୍ଧ୍ୱରେ ରହିଛି ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ। ଯାହାର ଯେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ତାଙ୍କର ଭାବ ସେହିଭଳି ଭାବରେ। ତେଣୁ ଇଏ ମାତୃ କ'ଣ, ଆଙ୍କର ରହିଛି ବାତ୍ସଲ୍ୟ ଭାବ ରହିଛି, ବାତ୍ସଲ୍ୟ ଭାବରେ ତାଙ୍କ ହୃଦୟ ଅତି ଆର୍ଦ୍ର ହୋଇଯାଇଛି, ବହୁତ ନ ତାଙ୍କ ହୃଦୟ ତ କୋମଳ, ଆହୁରି କୋମଳ ହୋଇଯାଇଛି। ହ୍ରାଦ, ହ୍ରାଦ କହିଲେ ହୃଦୟ, ହୃଦୟର କଥା ଏସବୁ, ଏ ପ୍ରେମର କଥା ହେଉଛି ହୃଦୟର କଥା, ହୃଦୟର କଥା। ହୃଦୟ ଭିତରେ ଭଗବାନ ଅଛନ୍ତି, ଆମେ ଭଗବାନ ଭୁଲି ଯାଇଛୁ, ଆମ ହୃଦୟ ପାଷାଣ ହୋଇଯାଇଛି, ଆମ ହୃଦୟ ପାଷାଣ ହୋଇଯାଇଛି। ତେଣୁ ଭଗବାନଙ୍କ ବିଷୟରେ ଆମେ ଶୁଣୁନାହିଁ କି ସେବା ଇଏ କରୁନାହିଁ, ଅଧିକାଂଶ ଲୋକ ଭଗବାନଙ୍କ ସହିତ ସମ୍ପର୍କିତ ନୁହନ୍ତି। ହୃଦୟ ତାଙ୍କର ଭଗବାନ ସେଇଠି ରହିଛି, ତାଙ୍କ ହୃଦୟରେ ରହିଛନ୍ତି ମଧ୍ୟ, କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ ସେତେବେଳେ ତାଙ୍କ ହୃଦୟ ନିର୍ମଳ ହେବ, ନଷ୍ଟ ପ୍ରାୟଶ ଅଭଦ୍ରେଶ ଏ ପ୍ରତି ଏଇ ସବୁ ଅଭଦ୍ର ସବୁ ଦୂର ହୋଇଯିବ, ତାଙ୍କ ହୃଦୟ ନିର୍ମଳ ହେବ। ତେଣୁ ଏଇ ହୃଦୟ ଯଦି ନିର୍ମଳ ହେବ ସେତେବେଳେ ଭଗବାନଙ୍କ ପ୍ରେମକୁ ସେମାନେ ଆସ୍ୱାଦନ କରିପାରିବେ, ପ୍ରେମକୁ ଆସ୍ୱାଦନ କରିପାରିବେ। ତେଣୁ ଏଇଭଳି ଭାବରେ କୁନ୍ତୀଦେବୀ ତୟା ଅତି ହାର୍ଦ୍ଧା ଦୃଶାଭିରମ୍ବିତ, ଦୃଶା ଦୃଶା କହିଲେ ଚକ୍ଷୁ, ଚକ୍ଷୁ ଲୋଚକପୂର୍ଣ୍ଣ ହୋଇଯାଇଛି ଦୃଶା, ଭଗବାନଙ୍କର ଆସନ ଦେଖିକରି ତାଙ୍କ ଚକ୍ଷୁରୁ ଲୋଚକ ନିର୍ଗତ ହେଉଛି। ଇଏ ହେଉଛି ସବୁଠାରୁ ଉନ୍ନତ ସ୍ଥିତିର କଥା, ମହାପୁରୁଷ କଥା କହିଲେ ଶିକ୍ଷାଷ୍ଟକମରେ କ'ଣ ସେ ଶ୍ଳୋକ, ଚକ୍ଷୁଷା ପ୍ରଭୁଷା ପ୍ରଭୁଷାୟିତମ ଶୂନ୍ୟାୟିତମ ଜଗତ ସର୍ବଂ ଗୋବିନ୍ଦ ବିରାୟଣ ମେ, ଚକ୍ଷୁରେ କେବେ କଦା କେବେ ଆମର ଚକ୍ଷୁରେ ଲୋତକ ଆସିବ, ଭଗବାନ କଥା ଚିନ୍ତା କରିକରି ଚକ୍ଷୁରେ ଲୋତକ ଆସିବ, କେବେ ଆସିବ ସେଇଟା? ଆମ ଚକ୍ଷୁରେ ଏଇସବୁ ଆମେ କ'ଣ ଭୌତିକ ପ୍ରତି ଆମେ କ୍ରନ୍ଦନ କରୁଛେ, କିନ୍ତୁ ଭଗବାନ ପ୍ରତି ଆମେ କ୍ରନ୍ଦନ ନାହିଁ। ତେଣୁ ଆମର ଶ୍ରୀଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ମହାରାଜ କହନ୍ତି, ଭୁବନେଶ୍ୱର ଯେଉଁ ମନ୍ଦିର ରହିଛି, ଦିସ୍ ଇଜ୍ ଏ କ୍ରାଇମ୍ ସ୍କୁଲ, କ୍ରାଇମ୍, ଭଗବାନ ପାଇଁ କ୍ରନ୍ଦନ କରିବାକୁ ପଡ଼ିବ, କିନ୍ତୁ କିଏ ଭଗବାନ ପାଇଁ କ୍ରନ୍ଦନ କରୁନାହାନ୍ତି, ସମସ୍ତେ ଭୌତିକ ବସ୍ତୁ ପାଇଁ କ୍ରନ୍ଦନ କରୁଛନ୍ତି, କିନ୍ତୁ ଭଗବାନ ପାଇଁ କ୍ରନ୍ଦନ କରିବା ପାଇଁ ଶିଖିବାକୁ ପଡ଼ିବ। କେତେଜଣ କେତେ ସଂସ୍ଥା ଅଛନ୍ତି, ସେମାନେ କହିବେ ଆମେ ଆନନ୍ଦରେ ରହିବା ବା ଭଗବାନ ପ୍ରାପ୍ତ ହେବା ହସି ହସିକିରି, ହସି ହସିକିରି ଆମେ ସେଥିପାଇଁ ଲୋକମାନେ ବିଭିନ୍ନ ସ୍ଥାନରେ ହସୁଥିବେ, ହା 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 ହେଇକି ହସୁଥିବେ, ଏହା କୌଣସି କାରଣ ନଥିଲେ ମଧ୍ୟ ହସୁଥିବେ, ସେ କହୁଛନ୍ତି ଆର୍ଟ ଅଫ୍ ଲିଭିଂ। ଏଇଭଳି ଭାବରେ ଆମେ ପ୍ରକୃତରେ ଜୀବନଯାପନ କରିପାରିବା, ଶ୍ରେଷ୍ଠ ଜୀବନଯାପନ କରିପାରିବା ବା କ'ଣ ଯେଉଁ ରହିଛି ମାନେ କ'ଣ ଜୀବନରେ ସିଦ୍ଧି ଲାଭ କରିପାରିବା, କିନ୍ତୁ ଆମର ପନ୍ଥା ହେଉଛି କ୍ରନ୍ଦନ। ହେ ରାଧେ ବ୍ରଜଦେବୀ କେ ଚଳିତେ, ହେ ନନ୍ଦ ସୁନା କୁଧ ଶ୍ରୀ ଗୋବର୍ଦ୍ଧନ କାଳ ପାଦ ପତଳେ କାଳିନ୍ଦୀ ବନେଇ କୁଧ ଗୋସନ୍ଧା ବିଧି ସର୍ବତୋ ବ୍ରଜପୁରେ ଖେ ଦେଇ ମହାବିହୋଳ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳ। କ୍ରନ୍ଦନ କରୁଥିଲେ,
ସେଠ ଗୋସ୍ୱାମୀ ମାନେ କ୍ରନ୍ଦନ କରୁଥିଲେ, ପ୍ରଭୁ କେତେବେଳେ ଆମେ ଆପଣଙ୍କୁ ଦର୍ଶନ କରିବୁ, ଯଦିଓ ସବୁଦିନ ଦର୍ଶନ କରୁଥିଲେ, ତଥାପି କହୁଥିଲେ ପ୍ରଭୁ କେତେବେଳେ ଦର୍ଶନ କରିବୁ, ଦିନ ଚାଲିଗଲା ଆପଣଙ୍କ ଦର୍ଶନ ହେଲା ନାହିଁ, ରାତି ଚାଲିଗଲା ଆପଣଙ୍କ ଦର୍ଶନ ହେଲା ନାହିଁ, ଏଇଭଳି ଭାବରେ ଦିନ ପରେ ମାସ ପରେ ବର୍ଷ ପରେ ଏଇଭଳି ଅନେକ ବର୍ଷ କିଛି ଭଗବାନ ଦର୍ଶନ ହେଉନାହିଁ ଆମର ଏଇ କ୍ରନ୍ଦନ। ସେଥିପାଇଁ ଆମର ଯେଉଁ ମହାମନ୍ତ୍ର କୀର୍ତ୍ତନ କରୁଛେ ଏ କ୍ରନ୍ଦନ ଭଗବାନ ପାଇଁ କ୍ରନ୍ଦନ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, କ୍ରନ୍ଦନ ଭଗବାନ ପାଇଁ କ୍ରନ୍ଦନ କରିବା। ପ୍ରଭୁପାଦ ମହାରାଜ କହନ୍ତି ଏଇଟା ଛୋଟ ପିଲା ମା ଛୋଟ ପିଲାକୁ ଛାଡ଼ିକରି ଚାଲିଯାଇଛି, ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଛି, ମା ପିଲାମାନଙ୍କ ପାଇଁ କଣ୍ଢେଇ ଫଣ୍ଡେଇ ସବୁ ଦେଇଦେଇଛନ୍ତି, ସେ କଣ୍ଢେଇରେ ପିଲା ରହିଛି, କିନ୍ତୁ ମାଆର ଯେତେବେଳେ ଆବଶ୍ୟକତା ହେବ ସେତେବେଳେ କ୍ରନ୍ଦନ କରିବ, କ୍ରନ୍ଦନ କଲେ ସେତେବେଳେ ମା ଆସିବେ। ସେଇଭଳି ଭାବରେ ଆମେ ଯେତେବେଳେ ଭଗବାନ ପାଇଁ କ୍ରନ୍ଦନ କରିବା ସେତେବେଳେ ଭଗବାନ ଆସିବେ, ଆମେ ଦର୍ଶନ ଦେବେ। ଇଏ ହେଉଛି କ୍ରନ୍ଦନ। ତେଣୁ ସେଇଭଳି ଭାବରେ କୁନ୍ତୀ ଦେବୀଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହେଉଛି। ଦୃଶା ବିଳମ୍ବିତ, ଦୃଶା କ'ଣ ଆର୍ଦ୍ର ଦୃଶା, ତାଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହେଉଛି। ଭାଗବତ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନାରଦ ମୁନି ଯେତେବେଳେ କ'ଣ ଏଇ ଚାତୁର୍ମାସର କଥା, ବର୍ତ୍ତମାନ ଚାତୁର୍ମାସ ଚାଲିଛି, ଏଇ ଚାତୁର୍ମାସ ସମୟରେ ତାଙ୍କର ମା ଜଣେ ଦାସୀ ଥିଲେ, ଧନୀଙ୍କର ଗୃହରେ ଦାସୀ ରହୁଥିଲା ବେଳେ ଚାତୁର୍ମାସ ସମୟରେ ସବୁ ଆସିଥିଲେ ବ୍ରହ୍ମବାଦୀମାନେ ଆସିଥିଲେ, ତାଙ୍କର ସେ ସେବା କରୁଥିଲେ। ତେଣୁ ଏଇଭଳି ଭାବରେ ନାରଦ ମୁନି ମଧ୍ୟ ତାଙ୍କ ମାଆଙ୍କୁ ସାହାଯ୍ୟ କରିକି ସେ ବ୍ରହ୍ମବାଦୀମାନଙ୍କ ସେବା କରୁଥିଲେ। ସେବା କରୁଥିଲା ପରେ ସେ ବହୁତ ଘଟଣା ରହିଛି, ଆମେ ସଂକ୍ଷେପରେ କହିବା, ସେମାନେ ତାଙ୍କୁ ଗୋଟେ ମନ୍ତ୍ର ଦେଲେ, ସେମାନେ ନାରଦ ମୁନି ମଧ୍ୟ 5 ବର୍ଷର ବାଳକ, ସିଏ ପୂର୍ବଜନ୍ମ କଥା, ଏ ଜନ୍ମ ନୁହଁ, ପୂର୍ବଜନ୍ମରେ ସେ 5 ବର୍ଷର ଯେତେବେଳେ ବାଳକ ଥିଲେ ସେହି ସମୟରେ ସେମାନଙ୍କୁ ସେ ସେବା କରୁଥିଲେ, ଏବଂ ତାଙ୍କର ଉଚ୍ଚିଷ୍ଟ ରହିଛି, ତାଙ୍କର ଅନୁମତି ନେଇକି ସେ ଉଚ୍ଚିଷ୍ଟ ସେବନ କରିଥିଲେ। ତେଣୁ ତାଙ୍କ ଉପରେ ଖୁସି ହେଇକରି ଏ ବ୍ରହ୍ମବାଦୀମାନେ, କେତେଜଣ କହନ୍ତି, ଆଚାର୍ଯ୍ୟମାନେ କହନ୍ତି, ଏ ବ୍ରହ୍ମବାଦୀମାନେ ହେଉଛନ୍ତି 4 କୁମାର, ସନକ ସନାତନ ସନାତନ ସନତ କୁମାର, ଏମାନେ ପୂର୍ବଜନ୍ମରେ ସେଇଠି ଯାଇ ପହଞ୍ଚିଥିଲେ 4 କୁମାର। ତେଣୁ ତାଙ୍କର ସଙ୍ଗ କରିକରି ଏଇଭଳି ଭାବେ ସବୁ ମନ୍ତ୍ର ପ୍ରଦାନ କରୁଛୁ, ଓଂ ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧିମହି ପ୍ରଦ୍ୟୁମ୍ନ ଅନୁରୁଦ୍ଧାୟ ନମଃ ସଂକର୍ଷଣାୟ ଚ। ଏଇ ଯେଉଁ ମନ୍ତ୍ର ପ୍ରଦାନ କଲେ, ଏଇ ମନ୍ତ୍ରକୁ ତାପରେ ଚତୁର୍ମାସ ଚାଲିଗଲା ପରେ ସେମାନେ ପଳେଇଗଲେ, ଇଏ ତାଙ୍କର ମାଆଙ୍କୁ ସର୍ପ ଦଂଶନରେ ମୃତ୍ୟୁ ହେଲା। ତେଣୁ ଏ ଛୋଟ ପିଲା ଥିଲେ ମଧ୍ୟ ସେ ଗୃହ ତ୍ୟାଗ କରିକିରି ଚାଲିଗଲେ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ସବୁ କୀର୍ତ୍ତନ କରିକିରି ସବୁ ବୁଲିଲେ, ଚାରିଆଡ଼େ ଉତ୍ତର ଦିଗକୁ ଚାଲିଲେ। ଉତ୍ତର ଦିଗକୁ ଯାଇକିରି ଗୋଟେ ସ୍ଥାନରେ ଯେଉଁ ସ୍ନାନ ଇତ୍ୟାଦି କରିକିରି, ଗୋଟେ ପୁଷ୍କରିଣୀରେ ସ୍ନାନ ବା ନଦୀରେ ସ୍ନାନ କରିକିରି ଗୋଟେ ସ୍ଥାନରେ ବସିକିରି ସେ ମନ୍ତ୍ରକୁ ଜପ କରୁଛନ୍ତି, ମନ୍ତ୍ର ଜପ କରୁଛନ୍ତି, ସେ ସେମାନେ ଭଗବାନଙ୍କୁ ଦର୍ଶନ କଲେ, ଭଗବାନ ଦର୍ଶନ କଲେ। ତେଣୁ ଭଗବାନଙ୍କୁ ଯେତେବେଳେ ଦର୍ଶନ କରୁଛନ୍ତି ସେତେବେଳେ ତାଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହେଉଛି। ଏଠି କୁହାଯାଉଛି ନା ଆର୍ଦ୍ର ଦୃଶା, ଦୃଶା ଚକ୍ଷୁରେ ଲୋତକ ନିର୍ଗତ ହୋଇଯାଇଛି। ତେଣୁ ତାଙ୍କର ଅବସ୍ଥା ସେହିଭଳି ଭାବରେ ଯେତେବେଳେ ହେଇଥିଲା ନାରଦ ମୁନିଙ୍କର, ସେତେବେଳେ ସେ ଭଗବାନଙ୍କୁ ଦେଖିପାରିଲେ ନାହିଁ, ଯେତେବେଳେ ତାପରେ ଯେତେବେଳେ ଚକ୍ଷୁରୁ ଲୋତକ ଇତ୍ୟାଦି ପୋଛାପୋଛି କରିକି ଦେଖିଲେ ଆଉ ଭଗବାନ ଦେଖାଗଲେ ନାହିଁ। ତେଣୁ ସେ ବହୁତ ବିକଳ ହେଇକିରି, ବିକଳ ଯେତେବେଳେ ହେଇଗଲେ ସେ ସମୟରେ ଆକାଶବାଣୀ ହେଲା, ତମେ ଆଉ ମୋତେ ଏ ଜନ୍ମରେ ଦର୍ଶନ କରିପାରିବ ନାହିଁ, ପର ଜନ୍ମରେ ଦର୍ଶନ ହେବ। ଏଇଭଳି ଭାବରେ ନାରଦ ମୁନି ଭଗବାନଙ୍କ ନାମ ରୂପ ଗୁଣ ଲୀଳା କରିକି ସେ ଶରୀର ତ୍ୟାଗ କଲେ, ତାପରେ ପର ଜନ୍ମରେ ସେ ବ୍ରହ୍ମାଙ୍କର ପୁତ୍ର ରୂପରେ ଆସିଲେ ନାରଦ ମୁନି। ଭାଗବତ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ କଥା ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ରହିଛି ଦୃଶା ଆର୍ଦ୍ର ଦୃଶା ଚକ୍ଷୁ, ଏଇଭଳି ଭାବରେ ଲୋତପୂର୍ଣ୍ଣ ହେଇଗଲା, ହେଇଗଲା ପରେ ଅବିଳମ୍ବିତ। ତେଣୁ ଏଇଭଳି କୁନ୍ତୀ ଦେବୀ କୃଷ୍ଣଙ୍କୁ ଆଲିଙ୍ଗନ କଲେ, ଆକୃଷ୍ଟବାନ ଆଲିଙ୍ଗନ କରି, କୃଷ୍ଣଙ୍କୁ ଆଲିଙ୍ଗନ କରିକିରି ତାଙ୍କ ମସ୍ତକ ଆଘ୍ରାଣ କଲେ। ଏସବୁ କଥା ରହିଛି, ସବୁ ତା ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ଆଚାର୍ଯ୍ୟ ଟୀକାରେ କହିଛନ୍ତି, ତେଣୁ ଏଇଭଳି ଭାବରେ କଲା ପରେ ଆକୃଷ୍ଟବାନ ତାଙ୍କ ସହିତ କଥା ହେଲେ, ଆକୃଷ୍ଟବାନ। ଭଗବାନଙ୍କ ସହିତ ଭକ୍ତଙ୍କର ଏଇଭଳି ଭାବରେ ଭାବର ଆଦାନ ପ୍ରଦାନ ହୁଏ, ଭାବର ଆଦାନ ପ୍ରଦାନ ହୁଏ। ତେଣୁ ଏଇସବୁ ଭଗବାନ ସବୁ ଲୀଳା କରୁଛନ୍ତି, ଭଗବାନ ତାଙ୍କର ଭକ୍ତମାନଙ୍କ ସହିତ କିଭଳି ଲୀଳା କରୁଛନ୍ତି। ଏ ସେମାନେ ଯେ ତାଙ୍କର ଭାଗ୍ୟବାନ ବା ଭାଗ୍ୟବତୀ ଆଉ ଆମେ ନୁହଁ, ତା ନୁହଁ, ଆମକୁ ସେ ସୁଯୋଗ ପ୍ରଦାନ କରୁଛନ୍ତି। ଆଜି 5000 ବର୍ଷ ତଳେ ଇନ୍ଦ୍ରପ୍ରସ୍ଥରେ ଯେଉଁ କୁନ୍ତୀ ଦେବୀ ଭଗବାନଙ୍କୁ ମାଲିଙ୍ଗନ କଲେ, ତାଙ୍କର ମସ୍ତକ ଆଗ୍ରହଣ କଲେ, ତାଙ୍କ ସହିତ କଥାବାର୍ତ୍ତା ହେଲେ, ଏସବୁ କଥା ରହିଛି, ଲିପିବଦ୍ଧ ହେଇକି ରହିଛି ଭାଗବତମରେ। ତେଣୁ ଏ ଯେଉଁ ରହିଛି ଆଲିଙ୍ଗନ କଲେ, ଯେଉଁ ଆଲିଙ୍ଗନ କରିବାର କ'ଣ ହେଲା ନା, ଏ ଯେଉଁ ଯେଉଁ ଅବସ୍ଥା ଆସିଲା ସେ କଥା ଆମକୁ ସୁଯୋଗ ମିଳୁଛି। ଆମେ ଏଇ ବାଣୀ ମାଧ୍ୟମରେ ଭଗବାନ ସଙ୍ଗ କରୁଛେ, ସେମାନେ ବପୁ ସଙ୍ଗ କରୁଥିଲେ, ଆମେ ବାଣୀ ସଙ୍ଗ କରୁଛେ, ବାଣୀ ସଙ୍ଗ ମାଧ୍ୟମରେ ଆମେ ଭଗବାନଙ୍କ ସଙ୍ଗ ଲାଭ କରୁଛେ। ଭଗବାନ ହେଉଛନ୍ତି କ'ଣ, ଆବସଲ୍ୟୁଟ୍ ସିଏ ଅଦ୍ୱୟ ତତ୍ତ୍ୱ ସିଏ। ତେଣୁ ଏଇ କ'ଣ ସେ କଥା ମାଧ୍ୟମରେ ଆମେ ଭଗବାନଙ୍କୁ ସଙ୍ଗ ଲାଭ କରୁଛେ, ଇଏ ଗୋଟେ ଆମକୁ ସୁଯୋଗ ପ୍ରଦାନ କରିଛି ପ୍ରଭୁପାଦ ମହାରାଜ କୃପାରୁ, ଆଚାର୍ଯ୍ୟମାନଙ୍କ କୃପାରୁ, ଗୁରୁଦେବଙ୍କ କୃପାରୁ। ଆମେ ଏଇସବୁ କଥା ଆଲୋଚନା କରୁଛେ, ଶ୍ରବଣ କରୁଛେ, ସ୍ମରଣ କରୁଛେ, ଇଏ ଆମକୁ ସୁଯୋଗ ମିଳୁଛି, ଆମେ ଭଗବାନଙ୍କ ସଙ୍ଗ ଲାଭ କରୁଛେ। ଭାଗବତମ ଏଇଭଳି ଗ୍ରନ୍ଥ, ତେଣୁ ଏଇ ଯେଉଁ ଆମେ ପାଠ କରୁଛେ ଏଇଭଳି ଭାବରେ ଭଗବାନଙ୍କୁ ଆମେ ସେଇଠି ରହିଛେ, ସେଇଠି ବୁଝିଯିବା, ଆମେ ମଧ୍ୟ ସେଇଠି ରହିଛେ, ଉପସ୍ଥିତ ରହିଛେ, ଇନ୍ଦ୍ରପ୍ରସ୍ଥରେ ଆମେ ସେଇଠି ରହିଛେ, ଏ ଲୀଳା ସବୁ ଚାଲିଛି, ଭଗବାନ କୃପାରୁ ଆମେ ଏଇସବୁ ଶ୍ରବଣ କରୁଛେ, ହେ ଅମୃତ, ଭଗବାନ କଥା ଅମୃତ, ତବ କଥା ଅମୃତ ତପ୍ତ ଜୀବନ କବି ବିରିଡ଼ିତ ପରମସାବହଂ ଶ୍ରବଣ ମଙ୍ଗଳଂ ଶ୍ରୀମଦାତତଂ ଭୁବି ଗୃଣନ୍ତି ତେ ଭୂରି ଦାଜନା। ଭଗବାନ କଥା ଅମୃତ, କଥା ଅମୃତ ସିଏ। ଦଶମ ସ୍କନ୍ଧ 31:9 ଗୋପୀମାନେ ଏଇଟା କହୁଛନ୍ତି, ଭଗବାନ କଥା ହେଉଛି ଅମୃତ, ଅମୃତ ଆମକୁ ଦିଆଯାଉ, ପ୍ରଦାନ କରାଯାଉଛି ଏବଂ ବିନା ମୂଲ୍ୟରେ। ଲୋକମାନେ ସିଏ ସିଏ ସୀତାରାମ ଲୋକମାନଙ୍କୁ କି ଲୋକମାନେ ପଇସା ଦେଇକରି ବିଷ ପାନ କରୁଛନ୍ତି, ପଇସା ଦେଇକରି ବିଷ ପାନ କରୁଛନ୍ତି ଲୋକମାନେ ଯାଇକରି ଏ ଯେଉଁ ସବୁ କ'ଣ ଯେଉଁ ବିଭିନ୍ନ ପ୍ରକାର ମଦ୍ୟ ଇତ୍ୟାଦି ପାନ କରୁଛନ୍ତି, ଏସବୁ କ'ଣ ସିଗରେଟ୍ ଫିଗରେଟ୍ କରିକି କେତେ କ'ଣ ଟଙ୍କା ଦେଇକି ଖର୍ଚ୍ଚ ବିଷକୁ ପାନ କରୁଛନ୍ତି, କିନ୍ତୁ ଅମୃତ ଆମକୁ ପ୍ରଦାନ କରାଯାଉଛି ବିନା ମୂଲ୍ୟରେ, ବିନା ମୂଲ୍ୟରେ କୌଣସି ନାହିଁ। ଏଠି ଜଣେ ଆଚାର୍ଯ୍ୟ କହିଛନ୍ତି କଥା ଯେ କୃଷ୍ଣ କ'ଣ କୃଷ୍ଣ ମତି ଭାବିତ ରତ୍ନତି, ଇଏ ଯେଉଁ ରହିଛି କୃଷ୍ଣ ପ୍ରେମର ଯେଉଁ ରହିଛି ଏଇଟା କେଉଁଠି ମିଳିବ ନାହିଁ, କେଉଁଠି ମିଳିବ ନାହିଁ, ଜନ୍ମ କୋଟି ସ୍ୱୀକୃତି ବି ନ ଲଭ୍ୟତେ। ଆମେ ଯଦି କୋଟି କୋଟି ଜନ୍ମ ଧରିକିରି ସ୍ୱୀକୃତି କଲେ ମଧ୍ୟ, ପୁଣ୍ୟ କାର୍ଯ୍ୟ କଲେ ମଧ୍ୟ ଏଇଟା ମିଳିବ ନାହିଁ, କିନ୍ତୁ ତତ୍ର ମୂଲ୍ୟ ଏକଲମ୍, ତାର ମୂଲ୍ୟ ହେଉଛି ଗୋଟିଏ ମୂଲ୍ୟ ହେଉଛି କ'ଣ ନା ଏ ଲୌଲ୍ୟ, ଭଗବାନ କଥା ପ୍ରତି ଲୋଭ, ଏଇ ଯେଉଁ ଲୋଭ ଏଇଟା ହେଉଛି ମୂଲ୍ୟ ତାର। ବହୁତ ସୁନ୍ଦର ଭାବରେ ଏଇଟା ଜଣେ କହିଛନ୍ତି ଆଚାର୍ଯ୍ୟ, ସେ କଥା କହୁଛନ୍ତି ଯେ କୃଷ୍ଣ କ'ଣ କୃଷ୍ଣ ଭକ୍ତି ରସ ଭାବିତା ମତି, ଏ କୃଷ୍ଣ ଭକ୍ତି ଏ ଯେଉଁ ରସ ଏଇଭଳି ମତି ବା ମନ ବା ହୃଦୟ ଏଇଟା କେମିତି ମିଳିବ, କିଣନ୍ତୁ ବୋଲି କୁହାଯାଉଛି, କ୍ରିୟତା ଏଇଟା କିଏ କହିଛନ୍ତି, ପଦ୍ୟାବଳୀରେ ଏଇଟା କୁହାଯାଇଛି, ପଦ୍ୟାବଳୀରେ ଏଇଟା ଅଛି, କ୍ରିୟତା ଯଦି କୁତ ବି ଲଭ୍ୟତେ, କେଉଁଠି ଯଦି ମିଳୁଛି ତାକୁ କିଣନ୍ତୁ, ଏଇଟା କିଣିଦିଅନ୍ତୁ, କୃତପି ଲଭ୍ୟତେ। ତତ୍ର ଆମେ ଯଦି କହିବା କେମିତି କିଣିବା, କ'ଣ ପଇସା ଦରକାର, କେତେ କ'ଣ ଦରକାର ନା, ଲୌଲ୍ୟମ୍ ଅପି ମୂଲ୍ୟମ୍ ଏ କଲମ୍, ତାହାର ଯେଉଁ ତାହାର ମାନେ ତାର ମୂଲ୍ୟ ହେଉଛି କ'ଣ ନା ଲୌଲ୍ୟମ୍, ଲୋଭ, ଏ ଲୋଭଟାକୁ ଲୋଭେ ସାଧୁ ସଙ୍ଗେ ହରି କଥା,
ଏଇ ଲୋଭଟା ସମସ୍ତଙ୍କର ରହିଛି, କିନ୍ତୁ ଭୌତିକ ଜଗତରେ ଏଇ ଲୋଭ ପାଇଁ ସବୁ ଧନ ପଛରେ ଧାଉଁଛନ୍ତି, ଧନ ପଛରେ ଯାଉଛନ୍ତି। କିନ୍ତୁ ଏଇ ଲୋଭଟାକୁ ଯଦି ସାଧୁ ସଙ୍ଗରେ ହରି କଥାକୁ ଲଗେଇଦେବା, ତାହେଲେ ଆମେ କୃଷ୍ଣ ଭକ୍ତି ପ୍ରାପ୍ତ ହୋଇଯିବା। ତତ୍ର ଲୌଲ୍ୟମ ଅପି ମୂଲ୍ୟମ ଏକଲମ, ଏକମାତ୍ର ମୂଲ୍ୟ ହେଉଛି ସେଇଟା ଲୋଭ, ଏ ଲୋଭଟି ରହିଛି। ଜନ୍ମ କୋଟି ସ୍ୱୀକୃତି ନ ଲଭ୍ୟତେ, କୋଟି କୋଟି ଜନ୍ମ ଧରି ଆମେ ସ୍ୱୀକୃତି କଲେ ମଧ୍ୟ, ପୁଣ୍ୟ କାର୍ଯ୍ୟ କଲେ ମଧ୍ୟ ଏଇ କୃଷ୍ଣ ଭକ୍ତି ରସ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ପ୍ରଭୁପାଦ ମହାରାଜଙ୍କ କୃପାରୁ, ଆଚାର୍ଯ୍ୟମାନଙ୍କ କୃପାରୁ ଏଇ କୃଷ୍ଣ ଭକ୍ତି ରସ ଆମକୁ, ଏ ଭାଗବତ ଆମକୁ ପ୍ରଦାନ କରାଯାଉଛି, ଏକ ଘଣ୍ଟା ଧରି ପ୍ରଦାନ କରାଯାଉଛି, ଏକ ଘଣ୍ଟା ଧରିକି ଆମେ ଏଇଟାକୁ ପ୍ରାପ୍ତ ହେଉଛୁ, ପାଳନ କରୁଛେ। ଏ ଯେଉଁ ରହିଛି ଯେଉଁ ଅନ୍ୟାନ୍ୟ ବସ୍ତୁ ରହିଛି, ସେ ବସ୍ତୁକୁ ଆମେ ବେଶୀ ସମୟ ଗ୍ରହଣ କରିପାରିବା ନାହିଁ। ତାକୁ ରହିଛି ଅଳମ୍ ବୋଲି କୁହାଯାଏ, ଅଳମ୍ ବୁଦ୍ଧି ସେଇଟା କୁହାଯାଏ। ଆମର ଯେତେ ଭଲ ବସ୍ତୁ ହେଉ ନା କାହିଁକି, ଆମର ହରିପ୍ରିୟା ନା, ହରିପ୍ରିୟାର ଜନ୍ମଦିନରେ ଚକୋଲେଟ୍ ଦେଲା, ଏ ଚକୋଲେଟ୍ ହେଲା, କେତେ ଜଣ ଅଛନ୍ତି ବହୁତ ଚକୋଲେଟ୍ ଖାଇବେ, ବହୁତ ଆଗ୍ରହ ରହିଛି। କିନ୍ତୁ ଚକୋଲେଟ୍ ଖାଇ ଖାଇକି ଆମେ କହିବୁ ନା, ଆଉ ଖାଇପାରିବି ନାହିଁ। ଏଇଟାକୁ ଅଳମ୍ ବୁଦ୍ଧି କୁହାଯାଏ, ଅଳମ୍ ବୁଦ୍ଧି କୁହାଯାଏ। କିନ୍ତୁ ଇଏ ଯେଉଁ ଭାଗବତ ରସ ଏଭଳି ରହିଛି, ତା ଦେହରେ ଅଳମ୍ ବୁଦ୍ଧି ଆସିବ ନାହିଁ। ଯେତେ ଶୁଣୁଥିଲେ ଆହୁରି ଶୁଣିବା ପାଇଁ ଇଚ୍ଛା ହେଉଥିବ। ବୟନ୍ତୁ ନ ବିତୃପ୍ରାଣ ଉତ୍ତମ ଶୋକ ବିକ୍ରମେ ଯତ୍ ଶୁଣନ୍ତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ, ଯେଉଁ ରହିଛି ପ୍ରତି ପଦରେ ସ୍ୱାଦ ବଢି ବଢିକା ଯିବ, ବଢି ବଢିକା ଯିବ, ଏ କମିବ ନାହିଁ। ନା ହେଇଗଲା ବହୁତ ସୁନ୍ଦରୀ କରେ, ହେଇଗଲା ହେଇଗଲା ନା, ଏତେ ଶୁଣିଲେ ମଧ୍ୟ ସେ ତୃପ୍ତି ହେବେ ନାହିଁ। ଅର୍ଜୁନ କହୁଛନ୍ତି ସେଇଟା, ପ୍ରଭୁ ଆପଣ ଯେଉଁ ଏଇ ଦଶମ ଭଗବତ ଗୀତା ଦଶମ ଅଧ୍ୟାୟରେ କହୁଛନ୍ତି, ପ୍ରଭୁ ଆପଣଙ୍କର ଯେଉଁ ବିଭୂତି ବିଷୟରେ ବିସ୍ତାର, ନା ବିସ୍ତାର ଭାବରେ କୁହନ୍ତୁ, ବିସ୍ତାର ଭାବରେ କୁହନ୍ତୁ, ମୁଁ ତୃପ୍ତି ପାଇପାରୁନାହିଁ। ଏବଂ ଭାଗବତ ମଧ୍ୟ ସେ କଥା ସ୍ୱର୍ଣ୍ଣକା ଦୃଷ୍ଟିମାନେ କହୁଛନ୍ତି, ଆମେ ତୃପ୍ତି ପାଇପାରୁନାହୁଁ। ଆପଣଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ, ଏତେ ବିସ୍ତାର କଲେ ମଧ୍ୟ ସେ ସହ ନାହିଁ। ତେଣୁ ଏ ଯେଉଁ ରହିଛି, ଏ ଯେଉଁ ଲୋଭ, ଭଗବାନ କଥା ପ୍ରତି ଲୋଭ, ଏ ଲୋଭଟା ଯଦି ଭଗବାନ କଥା ପ୍ରତି ଆସିଗଲା, ତାହେଲେ ଲୋଭଟା ଆମକୁ ଭଗବାନ ଧାମକୁ ନେଇଯିବ। ଲୋଭ ଭୌତିକ ଜଗତ ସମସ୍ତ ପାଇଁ ଲୋଭ ରହିଛି, ଲୋଭ ପାଇଁ କାହାକୁ ବ୍ୟବସ୍ଥା କରିବା ପାଇଁ ଆମେ କେଉଁଠୁ ଲୋଭ ଆଣିବା, ଆମର ନାହିଁ ହୃଦୟରେ ନା, ସମସ୍ତଙ୍କ ଲୋଭ ଅଛି। କିନ୍ତୁ ସେ ଲୋଭଟା ଭଗବାନ ପାଇଁ ନାହିଁ, ସେ ଭୌତିକ ବସ୍ତୁ ପାଇଁ ରହିଛି ଲୋଭ। କାମ ଏସ କ୍ରୋଧ ଏସ, ଏ କାମ କ୍ରୋଧ ଲୋଭ ଏସବୁ ରହିଛି, ସମସ୍ତଙ୍କ ପାଖରେ ରହିଛି, ହୃଦୟରେ ସମସ୍ତ ଭରିକି ରହିଛି, ସଫିସିଏଣ୍ଟ ଲୋଭ ରହିଛି। କିନ୍ତୁ ଭଗବାନ କଥା ପ୍ରତି ଲୋଭ ନାହିଁ, ଅନ୍ୟ ସବୁ ପ୍ରତି ଲୋଭ ରହିଛି। କିନ୍ତୁ ସେଇ ଲୋଭଟା ଏଠି କହୁଛନ୍ତି ପଦ୍ୟାବଳୀରେ, ଏଇଟା କୁହାଯାଇଛି ରୂପ ଗୋସ୍ୱାମୀ, ସେ କହୁଛନ୍ତି କ'ଣ ନା, ସେଇ ଯଦି ଲୋଭଟାକୁ ଏଇ ଭଗବାନ କଥାରେ ଲଗେଇବା, ଲୌଲ୍ୟମ କୃଷ୍ଣ ଭକ୍ତି ରସ ଆମେ ପ୍ରାପ୍ତ ହୋଇଯିବା, ଏ ଅମୃତ ପ୍ରାପ୍ତ ହୋଇଯିବା। କୌଣସି ଭୌତିକ ଧନର ଆବଶ୍ୟକତା ନାହିଁ, ଭୌତିକ ଧନର କିଛି ଆବଶ୍ୟକତା ନାହିଁ। ତେଣୁ ଏଇ ଯେଉଁ ରହିଛି କୁନ୍ତୀ ଦେବୀଙ୍କର, ସେଇଭଳି ଭାବରେ ଭଗବାନଙ୍କୁ ଆଲିଙ୍ଗନ କରିକିରି ଆପୃଷ୍ଟ ଭଗବାନ ତାଙ୍କୁ କଥା ହେଉଛନ୍ତି, ପ୍ରଶ୍ନ ପଚାରୁଛନ୍ତି। ଆମେ ଏଇଭଳି ଭାବରେ ଭାବ ସ୍ତରକୁ ଗଲେ ଭଗବାନ ସହିତ କଥାବାର୍ତ୍ତା ହେବା, ଯେମିତି ଆମେ ବର୍ତ୍ତମାନ ଆମମାନଙ୍କ ଭିତରେ କଥା ହେଉଛେ, ସେଇଭଳି ଭାବରେ ଜଣେ ଭାବ ସ୍ତରକୁ ଗଲେ ଭଗବାନ ସହିତ କଥା ହୋଇପାରିବେ। ଯେମିତି ଆମେ ଶୁଣୁଛେ ସାନ ବିପ୍ର ଗୋସାକ୍ଷୀ ଗୋପାଳଙ୍କୁ ଯାଇକିରି ତାଙ୍କ ସହିତ କଥା ହେଉଥିଲେ, ସେ କହୁଛନ୍ତି ଯେତେବେଳେ ସମୟ ହୋଇଗଲାଣି, ଖାଲି ଗୋଟିଏ କଥା, ଗୋଟିଏ ଚୈତନ୍ୟ ଚୈତନ୍ୟ ଗୋଟିଏ ପୟାର ପାଠ କରିବା, ସେ କହୁଛନ୍ତି କ'ଣ, ପ୍ରତିମାନ ହିଁ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟ କରଣ। ଭଗବାନ ତାଙ୍କୁ କଥା କହୁଛନ୍ତି, କହୁଛନ୍ତି ମୁଁ ପାଷଣ କ'ଣ କ'ଣ ବିଗ୍ରହ କେମିତି ଚାଲିକି ଯିବ, ସାକ୍ଷୀ ଦେବ କେମିତି, ଭଗବାନ କହୁଛନ୍ତି ସାକ୍ଷୀ ଗୋପାଳ ସାନ ବିପ୍ରଙ୍କୁ କହୁଛନ୍ତି। ତେଣୁ ସାନ ବିପ୍ର କହୁଛନ୍ତି ତାହେଲେ ଯଦି ପ୍ରତିମା ଚାଲି ନ ପାରିବେ, ତାହେଲେ କେମିତି କଥା କହୁଛନ୍ତି। ତେଣୁ ଏଇ କଥାଟି କହିଲେ, ପ୍ରତିମା ନାହିଁ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ସେ ସ୍ୱୟଂ ଭଗବାନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟ କରଣ,
ବିପ୍ରପତି ବ୍ରାହ୍ମଣପତି ଏଇଭଳି ଭାବରେ କାର୍ଯ୍ୟ ମଧ୍ୟ କରିପାରିବେ ଭଗବା ବହୁତ କଥା ରହିଛି, ବହୁତ ଷ୍ଟୋରି ସବୁ ରହିଛି। ତେଣୁ ଆମର କହିବା କଥା ଯେ ଏଇଭଳି ଭାବରେ ମା କୁନ୍ତୀ ଦେବୀ ତାଙ୍କ ସହିତ ଆପୃଷ୍ଟବାନ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି କ'ଣ ହେଲା କେମିତି ହେଲା ସବୁ କୁଶଳ ପ୍ରଶ୍ନ। କୁଶଳମ ସହସ୍ରୁଷା ସହସ୍ରୁଷା ଭଗବାନ ମଧ୍ୟ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି। ସ୍ନୁଷା ସ୍ନୁଷା କହିଲେ ପିତୃଶସାରମ ସହସ୍ନୁଷା କହିଲେ ସୁଷମା କହୁଛନ୍ତି ଦ୍ରୌପଦୀ ଦ୍ରୌପଦୀ ସେଠି ମଧ୍ୟ ଆସି ପହଞ୍ଚି ଯାଇଛନ୍ତି। ତେଣୁ ଏହିଭଳି ଭାବରେ ପିତୃଶସାରମ କୁନ୍ତୀ ଦେବୀ ତାଙ୍କର କୁଶଳ ଜିଜ୍ଞାସା କରୁଛନ୍ତି, କୃଷ୍ଣଙ୍କର ଯେଉଁ ବନ୍ଧୁବାନ୍ଧବ ଇତ୍ୟାଦି ତାଙ୍କର କୁଶଳ ଜିଜ୍ଞାସା କରୁଛନ୍ତି, ଏବଂ ଭଗବାନ ମଧ୍ୟ ପିତୃଶସାରମ ପିତୃଶସାରମ କହିଲେ କୃଷ୍ଣଙ୍କର ପିତା ବସୁଦେବଙ୍କର ଭଉଣୀ ଇଏ କୁନ୍ତୀ ଦେବୀ ତାଙ୍କ ବିଷୟରେ ମଧ୍ୟ କୁଶଳ ପ୍ରଶ୍ନ ପଚାରୁଛନ୍ତି। ପରିପୁଷ୍ଟ ବାନ୍ଧବା ବନ୍ଧୁବାନ୍ଧବ ଇତ୍ୟାଦି ବିସ୍ତାର ଭାବେ ପ୍ରଶ୍ନ ଚାଲିଛି, ଭଗବାନ ସେ ପଚାରୁଛନ୍ତି କେମିତି ଅଛନ୍ତି କ'ଣ ଅଛି ସବୁ ଏଇ କରିକି ସବୁ ଚାଲିଛି କଥାବାର୍ତ୍ତା ହେଉଛି। ଭଗବାନ ଭକ୍ତଙ୍କର ଏଇଭଳି ଭାବରେ ଭାବର ଆଦାନ ପ୍ରଦାନ ହେଉଛି। ଶ୍ଳୋକର ଭାଷାରେ କୁହାଯାଉଛି ସାତ ନମ୍ବର ନା ଏଠି କହିଛନ୍ତି ସୁଖଦେବ ଆମର ଇଏ କହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଦୃଶ୍ୟଟିର ବର୍ଣ୍ଣନା କରିଛନ୍ତି ଯେ ଯେମିତି ଭଗବାନ କୃଷ୍ଣ ତାଙ୍କ ଆସନରେ ବସିଛନ୍ତି ସେ ଦେଖିଲେ ଯେ ତାଙ୍କର ପିଉସୀ କୁନ୍ତୀ ଅତି ବ୍ୟଗ୍ରତା ସହିତ ତାଙ୍କୁ ଦେଖିବା ପାଇଁ ତାଙ୍କ ନିକଟକୁ ଆସୁଛନ୍ତି। ସେ ତତ୍ପରେ ହଠାତ୍ ଆସନରୁ ଉଠି ଶୀଘ୍ର ତାଙ୍କ ନିକଟକୁ ଚାଲିଗଲେ ଏବଂ ତାଙ୍କୁ ଦଣ୍ଡବତ ପ୍ରଣାମ କଲେ। ତାଙ୍କର ଚକ୍ଷୁଦେହ ଗଭୀର ପ୍ରେମରେ ସିକ୍ତ ଥିଲା, ସେ ତାଙ୍କୁ ଆଲିଙ୍ଗନ କଲେ ଏବଂ ତାଙ୍କର ମସ୍ତକ ଆଗ୍ରହଣ କଲେ। କୁନ୍ତୀ ଦେବୀ ଏଇଭଳି ଭାବରେ କଲେ। ଆଉ ଗୋଟେ କଥା ରହିଛି ପୂର୍ଣ୍ଣ ଭାବରେ କୁହାଯାଇ ନାହିଁ, ଏଠି କୁହାଯାଇଛି ଯେ ରହିଛି କୁନ୍ତୀ ଦେବୀ ଯେଉଁ କଥା କହୁଛନ୍ତି ତା ଦେହରେ ଗୋଟେ କଥା କହୁଛନ୍ତି ଯେ ମୁଁ ତମର କ'ଣ ତମର ମୁଖକୁ କୋଟି କୋଟି ଆଲୋକ ଦ୍ୱାରା ମୋର ଯେଉଁ ପ୍ରାଣ ରୂପକ ଆଲୋକ ଦ୍ୱାରା କୋଟି କୋଟି ପ୍ରଦୀପରେ ପୂଜା କରିବା ପାଇଁ ଚାହୁଁଛି। ଏଇଭଳି ଭାବରେ କୁନ୍ତୀ ଦେବୀଙ୍କର ମନୋଭାବ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏବଂ ସନାତନ ଗୋସ୍ୱାମୀ କହୁଛନ୍ତି କୃତ ଅଭିବାଦନ ସେ କହୁଛନ୍ତି ସେ ଭଗବାନ ତାଙ୍କୁ ଅଭିବାଦନ କଲେ ଏବଂ ବିଧିନ ପ୍ରଣାମ କୃଷ୍ଣ ତାଙ୍କୁ ମଧ୍ୟ ଅଭିବାଦନ କରିକି ପ୍ରଣାମ କରୁଛନ୍ତି। ଏଇଭଳି ଭାବରେ କଥା ଚାଲିଛି, ଭାବର କଥା ପ୍ରେମର କଥା ଭକ୍ତ ଭକ୍ତ ଏବଂ ଭଗବାନ କଥା। କିନ୍ତୁ ଆମର ସମୟ ଶେଷ ହୋଇଗଲା, ଆମ କଥା ଗୋଟିଏ ବିଶ୍ରାନ୍ତ ପୂର୍ବରୁ ଯେମିତି ଭଗବାନଙ୍କ ନାମ କୀର୍ତ୍ତନ କରିବା। ହରେ କୃଷ୍ଣ।